ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକୃଷ୍ଣନ. ଭାରତର ପାଣ୍ଡୁଲିପି ସମୁଚିତ ମାନବ ବିକାଶ ଯାତ୍ରାର ପଦଚିହ୍ନ. ଜ୍ଞାନ ଭାରତମ୍ ଆନ୍ତର୍ଜାତିକ ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ. ମିଜୋରାମରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ 9,000 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ବୈରାବୀ ସୈରାଙ୍ଗ ନୂତନ ରେଳ ଲାଇନ୍ ପ୍ରକଳ୍ପ ହେବ ଉଦ୍ଘାଟିତ. ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ଏବଂ ଓମାନ ମଧ୍ୟରେ ହେବ ମୁକାବିଲା. ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ସିପି ରାଧାକୃଷ୍ଣନ ଆଜି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ. ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ଜେପି ନଡ୍ଡା, ପୀୟୁଷ ଗୋଏଲ ଏବଂ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ. ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିପି ରାଧାକୃଷ୍ଣନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସେ କହିଛନ୍ତି ନୂଆ ଉପରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ସଫଳ ଭାବେ ପୂରଣ କରିବା ସହ ଲୋକମାନଙ୍କ ପ୍ରତି ସେବା ମନୋଭାବ ରଖିବେ. ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନଙ୍କୁ ଜଣେ ଉତ୍ସର୍ଗୀକୃତ ଲୋକସେବକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ଦେଶ ଗଠନ, ସାମାଜିକ ସେବା ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ସୁଦୃଢ଼ କରିବା ଦିଗରେ ସେ ବ୍ରତୀ ରହିଛନ୍ତି. ଭାରତର ପାଣ୍ଡୁଲିପି ସମୁଚିତ ମାନବ ବିକାଶ ଯାତ୍ରାର ପଦଚିହ୍ନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଆନ୍ତର୍ଜାତିକ ସମ୍ମିଳନୀରେ ଆଜି ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଭାରତରେ 80 ଭାଷାରେ ପାଣ୍ଡୁଲିପି ରହିଛି. ସଂସ୍କୃତ, କାଶ୍ମୀରୀ, ମାଲାୟଲମ୍, ମରାଠୀ ଆଦି ବିଭିନ୍ନ ଭାଷାରେ ରହିଥିବା ଏହି ପାଣ୍ଡୁଲିପିଗୁଡ଼ିକ ଏକତାର ବାର୍ତ୍ତା ପ୍ରଦାନ କରୁଛି. ବିଭିନ୍ନ ପାଣ୍ଡୁଲିପିରେ ରାଜନୀତି, ବିଜ୍ଞାନ, ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଗଣିତ ଓ ମହାକାଶ ବିଜ୍ଞାନଠାରୁ ଆରମ୍ଭ କରି ସବୁ ପ୍ରକାର ଆଧୁନିକ ଜ୍ଞାନ ରହିଛି. ଦେଶରେ ରହିଥିବା ପାଣ୍ଡୁଲିପି ଭଣ୍ଡାର ଭାରତର ଗୌରବ ବୋଲି ସେ କହିଛନ୍ତି. ବର୍ତ୍ତମାନ ସୁଦ୍ଧା ପ୍ରାୟ 10,00,000 ପାଣ୍ଡୁଲିପିକୁ ଡିଜିଟାଇଜେସନ୍ କରାଯାଇ ସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଜ୍ଞାନ ଭାରତ ମିଶନ ଭାରତ କି ସଂସ୍କୃତି, ସାହିତ୍ୟ ଓ ଚେତନା କା ଉଦ୍ଘୋଷ ବନ୍ନେ ଯା ରହା ହେ। ହଜାରୋଁ ପିଢ଼ିଓ କା ଚିନ୍ତନ ମନନ, ଭାରତ କେ ମହାନ ଋଷିଓ, ଆଚାର୍ଯ୍ୟ ଓ ବିଦ୍ୱାନୋଁ କା ବୋଧ ଓ ଶୋଧ, ହମାରୀ ଜ୍ଞାନ ପରମ୍ପରାଏ, ହମାରୀ ବୈଜ୍ଞାନିକ ଧରୋହରେ। ଜ୍ଞାନ ଭାରତ ମିଶନ କେ ଜରିଏ ହମ ଉନ୍ହେ ଡିଜିଟାଇଜ କରନେ ଯା ରହେ ହେଁ। ମୈଁ ଇସ୍ ମିଶନ କେ ଲିଏ ସଭି ଦେଶବାସୀଓ କୋ ବଧାଇ ଦେତା ହୁଁ।
ଆମ ଦେଶର ଜ୍ଞାନ ପରମ୍ପରା ଅତ୍ୟନ୍ତ ସମୃଦ୍ଧ ଏବଂ ବେଦ ପୁରାଣ ଆଦି ଭାରତୀୟ ସଂସ୍କୃତିର ଆଧାର ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତରେ ଶୂନ୍ୟର ଆବିଷ୍କାର ଗଣିତ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଆଣିପାରିଥିଲା ବୋଲି ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତ ମିଶନ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଜ୍ଞାନ ଭାରତମ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଜ୍ଞାନ ଭାରତମ୍ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ପ୍ଲାଟଫର୍ମରେ ପାଣ୍ଡୁଲିପିର ରେଜିଷ୍ଟ୍ରେସନ କରିବା, ସଂରକ୍ଷଣ ଏବଂ ସାଧାରଣରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ ସହଜ ହୋଇପାରିବ। ଏହି ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ସମ୍ମିଳନୀର ଶୀର୍ଷକ ରହିଛି ପାଣ୍ଡୁଲିପି ଐତିହ୍ୟ ମାଧ୍ୟମରେ ଭାରତର ଜ୍ଞାନ ଭଣ୍ଡାରର ପୁନରୁଦ୍ଧାର କରିବା। ଏହି ସମ୍ମିଳନୀରେ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ, ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଚଳିତ ମାସ 15 ସୋମବାର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ମିଜୋରାମ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ 9,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମିଜୋରାମ ଗସ୍ତ କାଳରେ ବୈରାବୀ ସୈରାଙ୍ଗ ନୂତନ ରେଳ ଲାଇନ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ରେଳ ଲାଇନ୍ ମିଜୋରାମ ରାଜଧାନୀ ଆଇଜଲ୍କୁ ଭାରତୀୟ ରେଳବାଇ ନେଟୱର୍କ ସହ ସଂଯୋଗ ସ୍ଥାପନ କରିବ। ଏହା ମିଜୋରାମ ଇତିହାସରେ ପ୍ରଥମ। ପ୍ରାୟ 8,000 କୋଟି ଟଙ୍କା ବ୍ୟୟରେ ମିଜୋରାମଠାରେ 51 କିଲୋମିଟର ଉର୍ଦ୍ଧ୍ୱ ରେଳ ଲାଇନ୍ ନିର୍ମାଣ କରାଯାଇଛି। ଗୌହାଟୀ, ଅଗରତାଲା ଏବଂ ଇଟାନଗର ପରେ ଆଇଜଲ୍ ହେଉଛି ଚତୁର୍ଥ ଉତ୍ତର ପୂର୍ବାଞ୍ଚଳ ରାଜଧାନୀ ସହର, ଯାହାକୁ କି ଭାରତୀୟ ରେଳବାଇ ନେଟୱର୍କ ସହ ଯୋଗାଯୋଗ କରାଯାଇପାରିଛି। ଏହାଫଳରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଦ୍ୱାର ଉନ୍କକ୍ତ ହେବ ବୋଲି ସୂଚନା ଦିଆଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ମିଜୋରାମ ରାଜ୍ୟପାଳ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ କହିଛନ୍ତି ଏହି ବୈରାବୀ ସୈରଙ୍ଗ ରେଳ ପ୍ରକଳ୍ପ ମିଜୋରାମର ଏକ ମହତ୍ୱାକାଂକ୍ଷୀ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଜେନେରାଲ ସିଂ କହିଛନ୍ତି ଏହି ପ୍ରକଳ୍ପ ଯୋଗୁଁ ଯାତ୍ରା ସମୟ, ମାଲ୍ ପରିବହନ ସମୟ ହ୍ରାସ କରାଯିବା ସହ ବାଣିଜ୍ୟ ପର୍ଯ୍ୟଟନ କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ମିଜୋରାମ ଗସ୍ତ କାଳରେ ତିନୋଟି ଟ୍ରେନ୍ ଆଇଜଲ୍ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍, ସୈରାଙ୍ଗ କୋଲକାତା ଏକ୍ସପ୍ରେସ୍ ଏବଂ ସୈରାଙ୍ଗ ଗୌହାଟୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ମଣିପୁର ଗସ୍ତରେ ଯାଇ ସେଠାରେ 8,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଆସାମ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୌହାଟୀସ୍ଥିତ ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ସେଠାରେ ଆୟୋଜିତ ସାଧାରଣ ସଭାରେ ସେ ଉଦ୍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ଆସାମରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିଭିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତରେ ଯାଇ କୋଲକାତାଠାରେ 16 ମିଳିତ କମାଣ୍ଡର ସମ୍ମିଳନୀ ଉଦ୍ଘାଟନ କରିବେ। ଶ୍ରୀ ମୋଦି ବିହାର ଗସ୍ତ କାଳରେ ପୂର୍ଣ୍ଣିଆ ବିମାନ ବନ୍ଦର ନୂତନ ଟର୍ମିନାଲ୍ ଭବନର ଉଦ୍ଘାଟନ କରିବେ। ସେ ମଧ୍ୟ ଜାତୀୟ ମଖାନା ବୋର୍ଡର ଶୁଭାରମ୍ଭ କରିବା ସହ ପୂର୍ଣ୍ଣିଆଠାରେ 36,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦେଶର ଉତ୍ତର ପୂର୍ବାଞ୍ଚଳ ଆଗୁଆ ରାଜ୍ୟ ଉପରେ ଆଧାରିତ ଏକ ପ୍ରବନ୍ଧକୁ ସେୟାର କରିଛନ୍ତି। ଆସନ୍ତାକାଲି ବୈରବୀ ସୈରାଙ୍ଗ ରେଳ ଲାଇନ୍ ଉଦ୍ଘାଟନ ଏକ ଐତିହାସିକ ମାଇଲଖୁଣ୍ଟ ଶୀର୍ଷକ ନେଇ ଶ୍ରୀ ବୈଷ୍ଣବ ଏକ ପ୍ରବନ୍ଧ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ରେଳ ଲାଇନ୍ ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହ ସଂଯୋଗ କରିବ ଏବଂ ବାଣିଜ୍ୟ ଯୋଗାଯୋଗ କ୍ଷେତ୍ରରେ ନୂତନ ଦ୍ୱାର ଉନ୍ମୁକ୍ତ କରିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମିଜୋରାମ ଗସ୍ତ କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବୈରବୀ ସୈରାଙ୍ଗ ନୂତନ ରେଳ ପ୍ରକଳ୍ପ ଉଦ୍ଘାଟନ କରିବେ। ସୈରାଙ୍ଗ ରେଳ ଷ୍ଟେସନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ବହୁ କଷ୍ଟକର ଥିଲା। ଏଥିରେ 45 ସୁଡ଼ଙ୍ଗ ଏବଂ 55 ବୃହତ୍ ସେତୁ ରହିଛି। ଏହି ପ୍ରକଳ୍ପ ଦ୍ୱାରା ମିଜୋରାମବାସୀଙ୍କ ଜୀବନ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ତିନୋଟି ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଶ୍ରୀ ବୈଷ୍ଣବ କହିଛନ୍ତି ମାଲବାହୀ ଟ୍ରେନ୍ ମଧ୍ୟ ଆସନ୍ତା ରବିବାରଠାରୁ କାର୍ଯ୍ୟକାରୀ କରିବ। 2014 ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ରେଳ ପ୍ରକଳ୍ପ ପାଇଁ ମାତ୍ର 2,000 କୋଟି ଟଙ୍କା ଆବଶ୍ଚନ କରାଯାଇଥିବା ବେଳେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଅର୍ଥରାଶି 5 ଗୁଣ ବୃଦ୍ଧି କରାଯାଇଛି। ଦେଶର ପ୍ରତ୍ୟେକ ଗ୍ରାମ ଓ ସହରାଞ୍ଚଳକୁ କ୍ରୀଡ଼ା କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ପକ୍ଷରୁ ଆୟୋଜିତ କ୍ରୀଡ଼ା ସମିତିରେ ଉଦ୍ବୋଧନ ଦେଇ କ୍ରୀଡ଼ାକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମାଣ୍ଡବ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରବିବାରରେ ସାଇକେଲ ଚଳାଇବା ପରି ପଦକ୍ଷେପ ସହ ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିର ପ୍ରସାର ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କ୍ରୀଡ଼ାରେ ଆଗୁଆ ଥିବା ବିଶ୍ୱର 5 ଦେଶ ମଧ୍ୟରେ ଭାରତକୁ ସ୍ଥାନିତ କରିବା ପାଇଁ ସରକାରଙ୍କ ଦୂରଦୃଷ୍ଟି ସମ୍ପର୍କରେ ଶ୍ରୀ ମାଣ୍ଡବ୍ୟ ପ୍ରକାଶ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ନୂଆଦିଲ୍ଲୀଠାରେ ୟୁରୋପୀୟ ସଂଘ ବାଣିଜ୍ୟ କମିଶନର ମାରୋସେଫ୍ କୋଭିକ୍ ଏବଂ ଅର୍ଥନୈତିକ ସୁରକ୍ଷା କମିଶନର ଖ୍ରୀଷ୍ଟୋପେ ହାନସେନ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ନେତା ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମାରେ ସମତୁଲ ବଜାୟ ରଖିବା ଏବଂ ଆପୋଷ ସାହାଯ୍ୟ ସହାୟତା ହାସଲ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି। ସେହିପରି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟିକୁ ବ୍ୟାପକ କରିବା ଲାଗି ସହମତ ହୋଇଛନ୍ତି। ଜାପାନରେ ଶତାୟୁ ଲୋକଙ୍କ ସଂଖ୍ୟା 99,000 ଉର୍ଦ୍ଧ୍ୱ ହୋଇଛି। 1981 ମସିହାରେ ଏହି ଲୋକଙ୍କ ସଂଖ୍ୟା 1,000 ଏବଂ 1998 10,000 ଥିବାବେଳେ ଏବେ ଏହି ସଂଖ୍ୟା ନୂଆ ରେକର୍ଡ କରିଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଶତାୟୁ ଲୋକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା 87,784 ଥିବାବେଳେ ପୁରୁଷଙ୍କ ସଂଖ୍ୟା ପ୍ରାୟ 12,000 ରହିଛି। ଆସନ୍ତା ସପ୍ତାହରେ ଜାପାନ ସରକାରଙ୍କ ପକ୍ଷରୁ ବୟସ୍କ ଲୋକଙ୍କ ପାଇଁ ଛୁଟିଦିନ ପାଳନ କରାଯିବ। ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ଏ ର ଏକ ମ୍ୟାଚ୍ରେ ପାକିସ୍ତାନ ଏବଂ ଓମାନ ମଧ୍ୟରେ ଆଜି ଭାରତୀୟ ସମୟ ରାତି 8 ଦୁବାଇଠାରେ ମୁକାବିଲା ହେବ। ଗତକାଲିର ଗ୍ରୁପ୍ ବି ମ୍ୟାଚ୍ରେ ବାଂଲାଦେଶ ହଂକଂକୁ 7 ପରାସ୍ତ କରିଥିଲା। ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ। ଭାରତର ପାଣ୍ଡୁଲିପି ସମୁଚିତ ମାନବ ବିକାଶ ଯାତ୍ରାର ପଦଚିହ୍ନ। ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ। ମିଜୋରାମରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ 9,000 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ବୈରବୀ ସୈରାଙ୍ଗ ନୂତନ ରେଳ ଲାଇନ୍ ପ୍ରକଳ୍ପ ହେବ ଉଦ୍ଘାଟିତ। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ଏବଂ ଓମାନ ମଧ୍ୟରେ ହେବ ମୁକାବିଲା।